ଓମ୍ ଶାନ୍ତି। ଆଜି 11 ମାର୍ଚ୍ଚ 2026 ବାପ୍ତା ତାଙ୍କର ସାକାର ମଧୁର ମହାବାକ୍ୟ। ବାବା ସାରେ କହୁଛନ୍ତି, ମିଥ୍ୟ ବଚେ ଜଗର ଯାତ୍ରାରେ ପ୍ରତିଯୋଗିତା କର, ତେବେ ପୁଣ୍ୟାତ୍ମା ହୋଇଯିବ, ସ୍ୱର୍ଗର ବାଦଶାହୀ ମିଳିଯିବ। ପ୍ରଶ୍ନ, ବ୍ରାହ୍ମଣ ଜୀବନରେ ଯଦି ଅତୀନ୍ଦ୍ରିୟ ସୁଖର ଅନୁଭବ ନ ହେଉଛି, ତେବେ କ'ଣ ବୁଝିବା ଦରକାର? ଉତ୍ତର, ନିଶ୍ଚିତ ଭାବରେ ସୂକ୍ଷ୍ମରେ ବି କିଛି ନା କିଛି ପାପ ହେଉଛି। ଦେହ ଅଭିମାନରେ ରହିବା ଦ୍ୱାରା ହିଁ ପାପ ହୋଇଥାଏ, ଯେଉଁ କାରଣରୁ ସେହି ସୁଖର ଅନୁଭୂତି ହେଉ ନାହିଁ। ନିଜକୁ ଗପଗପି ମନେ କରୁଥିଲେ ମଧ୍ୟ ଯଦି ଅତୀନ୍ଦ୍ରିୟ ସୁଖର ଅନୁଭବ ହେଉ ନାହିଁ, ତେବେ ନିଶ୍ଚିତ କୌଣସି ଭୁଲ ହେଉଛି। ସେଥିପାଇଁ ବାବାଙ୍କୁ ନିଜର ସତ୍ୟ ସମାଚାର ଶୁଣାଇ ଶ୍ରୀମତ ନେଇ ଆଗକୁ ବଢି ଚାଲ। ଓମ୍ ଶାନ୍ତି। ନିରାକାର ଭଗବାନ ଉବାଚ, ଶିବଙ୍କୁ ହିଁ ନିରାକାର ଭଗବାନ ବୋଲି କୁହାଯାଉଛି, ଯଦିଓ ଭକ୍ତି ମାର୍ଗରେ ତାଙ୍କର ବହୁତ ନାମ ରଖିଦେଇଛନ୍ତି, ଢେର ନାମ ରଖିଦେଇଛନ୍ତି, ତେଣୁ ବିସ୍ତାର ମଧ୍ୟ ବହୁତ ରହିଛି। ବାବା ନିଜେ ଆସି କହୁଛନ୍ତି, ପିଲାମାନେ ତୁମେ ନିଜର ପିତା ଶିବ ବାବାଙ୍କୁ ମନେ ପକାଇ ଆସିଛ, ହେ ପତିତ ପାବନ। ତେବେ ଏହି ପତିତ ପାବନ ନାମ ତ କେବଳ ଜଣଙ୍କର ହିଁ ହେବ ନା, ବହୁତ ନାମ ତ ହୋଇପାରିବ ନାହିଁ। ଶିବାୟ ନମ କହୁଛନ୍ତି, ତେଣୁ ତାଙ୍କର କେବଳ ଗୋଟିଏ ନାମ ହେଲା ଶିବ, ରଚୟିତା ମଧ୍ୟ ସେହି ଜଣେ ହିଁ ଅଟନ୍ତି। ଯଦି ବହୁତ ନାମ ରହିବ, ତେବେ ଦ୍ୱନ୍ଦ୍ୱରେ ପଡ଼ିବେ, ଯେପରି ତୁମର ନାମ ପୁଷ୍ପା, ତା ବଦଳରେ ମୁଁ ଯଦି ତୁମକୁ ଶିଳା କହି ଡାକିବି, ତେବେ ତୁମେ ଉତ୍ତର ଦେବ ନା, ଭାବିବ ଆଉ କାହାକୁ ଡାକୁଛନ୍ତି। ତେବେ ଏହା ମଧ୍ୟ ସେହିପରି କଥା ହୋଇଗଲା ନା, ବାସ୍ତବରେ ତାଙ୍କର ନାମ ଏକ, କିନ୍ତୁ ଭକ୍ତି ମାର୍ଗ ହୋଇଥିବା କାରଣରୁ ବହୁତ ମନ୍ଦିର ନିର୍ମାଣ କରିଛନ୍ତି, ତେଣୁ ଭିନ୍ନ ଭିନ୍ନ ନାମ ରଖିଦେଇଛନ୍ତି। ନଚେତ ପ୍ରତ୍ୟେକଙ୍କର ନାମ ଗୋଟିଏ ହିଁ ହୋଇଥାଏ, ଗଙ୍ଗା ନଦୀକୁ କେବେ ହେଲେ ଯମୁନା ନଦୀ କୁହାଯିବ ନାହିଁ। ତେବେ କୌଣସି ବି ଜିନିଷର ଗୋଟିଏ ନାମ ପ୍ରସିଦ୍ଧ ହୋଇଥାଏ, ସେହିପରି ଏହି ଶିବ ନାମ ମଧ୍ୟ ପ୍ରସିଦ୍ଧ ଅଟେ। ଶିବାୟ ନମର ଗାୟନ ମଧ୍ୟ ରହିଛି, ବ୍ରହ୍ମା ଦେବତାୟ ନମ, ବିଷ୍ଣୁ ଦେବତାୟ ନମ, କିନ୍ତୁ ଶିବଙ୍କ ପାଇଁ କହନ୍ତି ଶିବ ପରମାତ୍ମାୟ ନମ, କାରଣ ସେ ହେଉଛନ୍ତି ସର୍ବୋଚ୍ଚ। ମନୁଷ୍ୟମାନଙ୍କର ବୁଦ୍ଧିରେ ମଧ୍ୟ ରହିଛି ଯେ ନିରାକାରଙ୍କୁ ଉଚ୍ଚରୁ ଉଚ୍ଚ କୁହାଯାଉଛି, ତାଙ୍କର ନାମ ହେଉଛି ଗୋଟିଏ, ଯେପରି ବ୍ରହ୍ମାଙ୍କୁ ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ବିଷ୍ଣୁ ହିଁ କୁହାଯିବ। ଯଦି ବହୁତ ନାମ ରଖି ଦିଆଯିବ, ତେବେ ଦ୍ୱନ୍ଦ୍ୱରେ ପଡ଼ିବେ, ରେସ୍ପଣ୍ଡ ହିଁ ମିଳିବ ନାହିଁ, ଏବଂ ତାଙ୍କର ରୂପକୁ ମଧ୍ୟ ଜାଣିନାହାନ୍ତି। ବାବା ପିଲାମାନଙ୍କ ସହିତ ହିଁ ଆସି କଥାବାର୍ତ୍ତା ହେଉଛନ୍ତି, ଶିବାୟ ନମ ବୋଲି କହୁଛନ୍ତି, ତେଣୁ ଗୋଟିଏ ନାମ ଠିକ୍, ଶିବ ଶଙ୍କର କହିବା ମଧ୍ୟ ଭୁଲ ହୋଇଯାଉଛି। ଶିବ ଏବଂ ଶଙ୍କର ନାମ ତ ଅଲଗା ଅଟେ, ଯେପରି ଲକ୍ଷ୍ମୀ ନାରାୟଣଙ୍କ ନାମ ଅଲଗା ଅଲଗା ଅଟେ, ସେଠାରେ ନାରାୟଣଙ୍କୁ ତ ଲକ୍ଷ୍ମୀ ନାରାୟଣ କହିବେ ନାହିଁ, ଆଜିକାଲି ତ ନିଜର ଦୁଇ ଦୁଇଟି ନାମ ରଖିଦେଉଛନ୍ତି। ଦେବତାମାନଙ୍କର ଏପରି ଦୁଇଟି ନାମ ନଥିଲା, ରାଧାଙ୍କର ନାମ ଅଲଗା ଏବଂ କୃଷ୍ଣଙ୍କର ଅଲଗା, ଏଠାରେ ତ ଜଣଙ୍କର ନାମ ରାଧାକୃଷ୍ଣ ଲକ୍ଷ୍ମୀ ନାରାୟଣ ରଖିଦେଉଛନ୍ତି। ବାବା ବସି ବୁଝାଉଛନ୍ତି, ସୃଷ୍ଟିକର୍ତ୍ତା ହେଲେ ଜଣେ ଏବଂ ତାଙ୍କର ନାମ ମଧ୍ୟ ଏକ, ତାଙ୍କୁ ଜାଣିବାକୁ ହେବ। କହନ୍ତି ଆତ୍ମା ଏକ ତାରକା ସଦୃଶ ଅଟେ, ଯାହାକି ଭ୍ରୁକୁଟି ମଧ୍ୟରେ ଚମକୁ ଥାଏ। ପୁଣି କହୁଛନ୍ତି ଆତ୍ମା ସପରମାତ୍ମା, ତେଣୁ ପରମାତ୍ମା ମଧ୍ୟ ତାରକା ସଦୃଶ ହୋଇଥିବେ ନା, ଏପରି ନୁହେଁ କି ଆତ୍ମା ଛୋଟ ବା ବଡ଼ ହୋଇଥାଏ। କଥା ବହୁତ ସହଜ, ବାବା କହୁଛନ୍ତି ତୁମେ ଡାକୁଥିଲ ହେ ପତିତ ପାବନ ଆସ, କିନ୍ତୁ ସେ ଏଠାକୁ ଆସି ମନୁଷ୍ୟମାନଙ୍କୁ କିପରି ପବିତ୍ର କରୁଛନ୍ତି, ଏ କଥା କେହି ଜାଣିନାହାନ୍ତି। ଗଙ୍ଗାକୁ ପତିତ ପାବନି ବୋଲି ଭାବି ନେଉଛନ୍ତି, ବାସ୍ତବରେ ପତିତ ପାବନ ତ ଏକମାତ୍ର ବାବା ଅଟନ୍ତି। ବାବା କହୁଛନ୍ତି ମୁଁ ପୂର୍ବରୁ ମଧ୍ୟ କହିଥିଲି ମନମନା ଭବ ଅର୍ଥାତ୍ ମତେ ମନେ ପକାଓ, କିନ୍ତୁ ଶାସ୍ତ୍ରରେ ତାଙ୍କର ନାମକୁ କେବଳ ବଦଳାଇ ଦେଇଛନ୍ତି। ପିଲାମାନେ ଜାଣିଛନ୍ତି ଯେ ବାବାଙ୍କୁ ସ୍ମରଣ କଲେ ବର୍ଷା ନିଶ୍ଚୟ ମିଳିବ, ମନମନା ଭବ କହିବାର ମଧ୍ୟ ଆବଶ୍ୟକତା ନାହିଁ, କିନ୍ତୁ ବାବା ଏବଂ ତାଙ୍କର ସମ୍ପତ୍ତିକୁ ବିଲକୁଲ ଭୁଲି ଯାଇଛନ୍ତି। ସେଥିପାଇଁ କହୁଛି, ମତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଓ। ବାବା ହେଉଛନ୍ତି ସ୍ୱର୍ଗର ରଚୟିତା, ତେଣୁ ବାବାଙ୍କୁ ମନେ ପକାଇଲେ ଆମକୁ ସ୍ୱର୍ଗର ରାଜତ୍ୱ ନିଶ୍ଚିତ ମିଳିବ। ଯେପରି ଲୌକିକ ଦୁନିଆରେ ପିଲା ଜନ୍ମ ହେବା ମାତ୍ରକେ ଉତ୍ତରାଧିକାରୀ ଆସିଲା ବୋଲି କହିଥାନ୍ତି, କନ୍ୟା ଜନ୍ମ ହେଲେ ଏପରି କହିବେ ନାହିଁ। ତୁମେ ସବୁ ଆତ୍ମା ମାନେ ତ ମୋର ସନ୍ତାନ ଅଟ। ଏ କଥା ମଧ୍ୟ କହନ୍ତି, ଆତ୍ମା ଏକ ତାରକା ସଦୃଶ, ତେବେ ତାହା ପୁଣି ଆଙ୍ଗୁଳି ସଦୃଶ କିପରି ହୋଇପାରିବ? ଆତ୍ମା ଏତେ ସୂକ୍ଷ୍ମ ଜିନିଷ ଅଟେ ଯେ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ। ହଁ, ଏହାକୁ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇ ପାରିବ, କାହିଁକି ନା ଏହା ଅବ୍ୟକ୍ତ ଜିନିଷ ଅଟେ। ଦିବ୍ୟ ଦୃଷ୍ଟି ଦ୍ୱାରା ଚୈତନ୍ୟ ଆତ୍ମାର ସାକ୍ଷାତକାର ହେଲା, ପୁଣି ଅଦୃଶ୍ୟ ହୋଇଗଲା, କିନ୍ତୁ କିଛି ବି ତ ପ୍ରାପ୍ତି ହେଲା ନାହିଁ, କେବଳ ଖୁସି ହୋଇଯାଆନ୍ତି। ଏହାକୁ କୁହାଯିବ ଭକ୍ତିର ଅଳ୍ପ କାଳର ସୁଖ, ଏହା ହିଁ ହେଉଛି ଭକ୍ତିର ଫଳ। ଯିଏ ବହୁତ ଭକ୍ତି କରିଛନ୍ତି ତାଙ୍କୁ ସ୍ୱତଃ କାଇଦା ଅନୁସାରେ ହିଁ ଜ୍ଞାନ ଦ୍ୱାରା ଫଳ ମିଳିଥାଏ। ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ଏକାଠି ଦେଖାଉଛନ୍ତି, ବ୍ରହ୍ମାରୁ ବିଷ୍ଣୁ ଭକ୍ତିର ଫଳ ବିଷ୍ଣୁ ରୂପରେ ରାଜତ୍ୱ ମିଳୁଛି। ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କର ସାକ୍ଷାତକାର ତ ବହୁତ କରିଛ, କିନ୍ତୁ ବୁଝିବାକୁ ହେବ ଯେ ଭିନ୍ନ ଭିନ୍ନ ନାମ ରୂପ ନେଇ ତୁମେମାନେ ଭକ୍ତି କରିଆସିଛ। ସାକ୍ଷାତକାରରୁ ଯୋଗ ଅଥବା ଜ୍ଞାନ, ସାକ୍ଷାତକାରକୁ ଯୋଗ ଅଥବା ଜ୍ଞାନ କୁହାଯିବ ନାହିଁ। ଭକ୍ତି ମାର୍ଗରେ ଯେଉଁମାନେ ନୌଠା ଭକ୍ତି କରୁଥିଲେ ସେମାନଙ୍କୁ ସାକ୍ଷାତକାର ହେଉଥିଲା, ଏବେ ସାକ୍ଷାତକାର ନ ହେଲେ ମଧ୍ୟ ଚିନ୍ତା ନାହିଁ। ତୁମମାନଙ୍କର ଲକ୍ଷ୍ୟ ହେଲା ମନୁଷ୍ୟରୁ ଦେବତା ହେବା, ତୁମେମାନେ ଏବେ ଦେବୀ ଦେବତା ଧର୍ମର ହେବାକୁ ଯାଉଛ। ବାକି ପୁରୁଷାର୍ଥ କରାଇବା ପାଇଁ ବାପା କେବଳ ଗୋଟିଏ କଥା କହୁଛନ୍ତି, ବୁଦ୍ଧିର ଜଗକୁ ଅନ୍ୟ ସବୁଆଡୁ ତଥା ନିଜର ଦେହରୁ ମଧ୍ୟ ହଟାଇ ବାବାଙ୍କୁ ମନେ ପକାଓ। ଯେପରି ପ୍ରେମିକ ପ୍ରେମିକା କାମ ମଧ୍ୟ କରୁଥାନ୍ତି କିନ୍ତୁ ମନ ପ୍ରେମିକଙ୍କ ପାଖରେ ଲାଗି ରହିଥାଏ, ସେହିପରି ବାବା ମଧ୍ୟ କହୁଛନ୍ତି, ମତେ ମନେ ପକାଓ। ତଥାପି ବି ତୁମମାନଙ୍କର ବୁଦ୍ଧି ଅନ୍ୟ ଆଡ଼କୁ ଚାଲି ଯାଉଛି। ଏବେ ତୁମେମାନେ ଜାଣିଛ ଯେ ଆମକୁ ସିଢ଼ିରେ ତଳକୁ ଓହ୍ଲାଇବାକୁ ଗୋଟିଏ କଳ୍ପ ଲାଗିଲା। ସତ୍ୟଯୁଗରୁ ଆରମ୍ଭ କରି ସିଢ଼ି ଓହ୍ଲାଉଛ, ଆତ୍ମାରେ ଅଳ୍ପ ଅଳ୍ପ ଖାଦ ମିଶି ରହିଥାଏ, ତତ୍ତ୍ୱ ଅବସ୍ଥାରୁ ଧୀରେ ଧୀରେ ତମ ଅବସ୍ଥା ହୋଇଯାଉଛି। ପୁଣି ଏବେ ତମରୁ ସତ ଅବସ୍ଥାକୁ ନେଇଯିବା ପାଇଁ ବାବା ଜମ୍ପ କରାଉଛନ୍ତି। ତୁମେମାନେ ଗୋଟିଏ ସେକେଣ୍ଡରେ ତମ ପ୍ରଧାନରୁ ସତ ପ୍ରଧାନ ହେଉଛ, ତେବେ ମଧୁର ସନ୍ତାନମାନଙ୍କୁ ପୁରୁଷାର୍ଥ କରିବାକୁ ପଡ଼ିବ। ବାବା ତ ଶିକ୍ଷା ଦେଇ ଚାଲିଛନ୍ତି, ଭଲ ଭଲ ସେନ୍ସିବୁଲ ସନ୍ତାନମାନେ ନିଜେ ଅନୁଭବ କରୁଛନ୍ତି। ବାସ୍ତବରେ ଏହା ବହୁତ କଷ୍ଟସାଧ୍ୟ ଅଟେ। କେହି କେହି ନିଜର ଚାଟ ବାବାଙ୍କୁ ଲେଖି ଜଣାଉଛନ୍ତି, ଆଉ କେହି କେହି ଜଣାଉ ନାହାନ୍ତି। ତେବେ ନିଜ ଅବସ୍ଥା ବିଷୟରେ ବାବାଙ୍କୁ କହିବା ଉଚିତ। ଯଦି ବାବାଙ୍କୁ ସ୍ମରଣ ହିଁ ନ କରିବ ତେବେ ବର୍ଷା କିପରି ମିଳିବ? ବାବାଙ୍କୁ କାଇଦା ଅନୁସାରେ ସ୍ମରଣ କରୁନାହାନ୍ତି, ଭାବୁଛନ୍ତି ଆମେ ତ ଶିବ ବାବାଙ୍କର ହୋଇଛୁ, ସ୍ମରଣ କରୁନାହାନ୍ତି ତେଣୁ ତଳକୁ ଖସି ଯାଉଛନ୍ତି। ବାବାଙ୍କୁ ନିରନ୍ତର ସ୍ମରଣ କଲେ ତେବେ ଖାତ ବାହାରି ଯିବ, ତେଣୁ ଧ୍ୟାନ ଦେବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଶରୀର ଅଛି ସେ ପର୍ଯ୍ୟନ୍ତ ପୁରୁଷାର୍ଥ ଚାଲିଥିବ। ବୁଦ୍ଧି ମଧ୍ୟ କହୁଛି ମୁଁ ବାରମ୍ବାର ବାବାଙ୍କୁ ଭୁଲି ଯାଉଛି। ଏହି ଯୋଗ ବଳ ଦ୍ୱାରା ହିଁ ତୁମେମାନେ ରାଜତ୍ୱ ପ୍ରାପ୍ତ କରୁଛ। ଏପରି ମଧ୍ୟ କୌଣସି ନିୟମ ନାହିଁ ଯେ ସମସ୍ତେ ସମାନ ଭାବରେ ଦୌଡ଼ିବେ, ରେସ୍ରେ ମଧ୍ୟ ଟିକିଏ ନା ଟିକିଏ ଫରକ ପଡ଼ିଥାଏ, ନମ୍ବର ୱାନ୍ ପୁଣି ପ୍ଲସ୍ରେ ଆସିଥାନ୍ତି। ଏଠାରେ ମଧ୍ୟ ପିଲାମାନଙ୍କର ରେସ୍ ହେଉଛି, ମୁଖ୍ୟ କଥା ହେଉଛି ୟାଦ କରିବା। ଏ କଥା ତ ଜାଣିଛ ଯେ ଆମେମାନେ ପାପ ଆତ୍ମାରୁ ପୁଣ୍ୟାତ୍ମା ହେବାକୁ ଯାଉଛୁ, ସେଥିପାଇଁ ବାବା ନିର୍ଦ୍ଦେଶ ଦେଇଛନ୍ତି, ଯଦି ଏବେ ପାପ କରିବା ତେବେ ଦଣ୍ଡ ଶହେ ଗୁଣା ହୋଇଯିବ। ଏମିତି ଅନେକ ଅଛନ୍ତି ଯେଉଁମାନେ ବହୁତ ପାପ କରୁଛନ୍ତି କିନ୍ତୁ କହୁନାହାନ୍ତି, ଯାହାକି ପୁଣି ବୃଦ୍ଧି ହୋଇ ଚାଲିଥାଏ। ସେମାନେ ଅନ୍ତିମ ସମୟରେ ଫେଲ ହୋଇଯିବେ। ନିଜର ପାପକର୍ମ ବାବାଙ୍କ ଆଗରେ ଶୁଣାଇବା ପାଇଁ ଲଜ୍ଜା ଲାଗୁଛି। ସତ୍ୟ ନ କହିବା ଦ୍ୱାରା ନିଜକୁ ହିଁ ଧକ୍କା ଦେଉଛନ୍ତି। କାହା କାହାକୁ ଡର ଲାଗୁଛି ବାବା ଆମର ଏହି କଥା ଶୁଣିଲେ କଣ କହିବେ। କେହି କେହି ତ ନିଜର ଛୋଟ ଛୋଟ ଭୁଲକୁ ମଧ୍ୟ ବାବାଙ୍କ ପାଖକୁ ଶୁଣାଇବାକୁ ଆସୁଛନ୍ତି, କିନ୍ତୁ ବାବା ତାଙ୍କୁ କହୁଛନ୍ତି ବଡ଼ ବଡ଼ ଭୁଲ ତ ବହୁତ ଭଲ ଭଲ ସନ୍ତାନ ମାନେ ମଧ୍ୟ କରୁଛନ୍ତି। ଭଲ ଭଲ ମହାରଥୀ ମାନଙ୍କୁ ମଧ୍ୟ ମାୟା ଛାଡୁ ନାହିଁ। ମାୟା ପହିଲମାନ ମାନଙ୍କୁ ହିଁ ଏହି ଚକ୍ର ଭିତରକୁ ନେଇ ଆସୁଛି, ସେଥିପାଇଁ ଏଥିରେ ବାହାଦୁର ହେବାକୁ ପଡିବ। ଏଠାରେ ମିଛ ତ ଚଳିବ ନାହିଁ, ସତ କଥା କହିଦେଲେ ହାଲୁକା ହୋଇଯିବ। ବାବା ଯେତେ ବୁଝାଇଲେ ମଧ୍ୟ କିଛି ନା କିଛି ଚାଲୁଛି। ଅନେକ ପ୍ରକାରର କଥା ରହିଛି, ଯେହେତୁ ତୁମେ ମାନେ ଏବେ ବାବାଙ୍କ ଠାରୁ ରାଜ୍ୟ ନେବାକୁ ଯାଉଛ, ତେଣୁ ବାବା କହୁଛନ୍ତି ଅନ୍ୟ ସବୁଆଡୁ ବୁଦ୍ଧିକୁ ହଟାଅ। ତୁମ ସନ୍ତାନ ମାନଙ୍କୁ ଏବେ ଜ୍ଞାନ ମିଳିଛି, 5000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। ତୁମେ ମାନେ ନିଜର ଜନ୍ମକୁ ମଧ୍ୟ ଜାଣିଗଲଣି। କାହାର ଯଦି ଅଲଟା ସିଧା ଜନ୍ମ ହେଲା ତେବେ ତାଙ୍କୁ ଡିଫେକ୍ଟେଡ କୁହାଯାଇଥାଏ, ତେବେ ନିଜର କର୍ମ ଅନୁସାରେ ହିଁ ଏହିପରି ହୋଇଥାଏ। ବାକି ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି, ତେଣୁ ବାବା ବୁଝାଉଛନ୍ତି ଯେ ପ୍ରଥମ ତ ପବିତ୍ର ରହିବାକୁ ପଡିବ, ଦ୍ୱିତୀୟରେ ମିଛ ପାପ କିଛି କରିବା ଉଚିତ ନୁହେଁ, ନଚେତ ବହୁତ କ୍ଷତି ହୋଇଯିବ। ଦେଖ, ଯଦି ଜଣଙ୍କ ଦ୍ୱାରା ଟିକିଏ ବି ଭୁଲ ହୋଇଗଲା ଏବଂ ସିଏ ବାବାଙ୍କ ପାଖକୁ ଆସି କହିଲେ ବାବା ମୋତେ କ୍ଷମା କରିଦିଅନ୍ତୁ, ମୁଁ ଏପରି କାମ ଆଉ କେବେ ବି କରିବି ନାହିଁ। ବାବା କହୁଛନ୍ତି ଏହିପରି ଭୁଲ ଅନେକଙ୍କ ଦ୍ୱାରା ହେଉଛି, ତୁମେ ତ ସତ୍ୟ କହୁଛ। ଏମିତି ବହୁତ ଅଛନ୍ତି ଯେଉଁମାନେ କି ବାବାଙ୍କୁ କିଛି ଶୁଣାଉ ନାହାନ୍ତି। ଏମିତି ମଧ୍ୟ ବହୁତ ଫାଷ୍ଟ କ୍ଲାସ କନ୍ୟା ଅଛନ୍ତି ଯେଉଁମାନଙ୍କର ବୁଦ୍ଧି କେବେ ବି କେଉଁ ଆଡକୁ ଯାଉନାହିଁ। ଯେପରି ବମ୍ବେର ଡକ୍ଟର ନିର୍ମଳା ନମ୍ବର 1 ଅଟନ୍ତି, ବିଲକୁଲ ସ୍ୱଚ୍ଛ ହୃଦୟ, କେବେ ବି ହୃଦୟରେ ଅଲଟା ବିଚାର ଆସୁନାହିଁ, ସେଥିପାଇଁ ସିଏ ବାବାଙ୍କ ହୃଦୟରେ ରହିଛନ୍ତି। ଏହିପରି ଆହୁରି ମଧ୍ୟ କନ୍ୟା ଅଛନ୍ତି, ତେଣୁ ବାବା ବୁଝାଉଛନ୍ତି କେବଳ ସତ୍ୟତାର ସହିତ ବାବାଙ୍କୁ ମନେ ପକାଓ, କର୍ମ ତ କରିବାକୁ ହିଁ ହେବ, ବୁଦ୍ଧି ଯୋଗ ସର୍ବଦା ବାବାଙ୍କ ସହିତ ଲାଗି ରହୁ, ହାତ କାମ ଆଡକୁ ଏବଂ ହୃଦୟ ବାବାଙ୍କ ଆଡକୁ ଥାଉ। ଏହି ଅବସ୍ଥା ଶେଷ ସମୟରେ ହେବ, ଯାହା ପାଇଁ ହିଁ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ। ଗପଗପୀ ମାନଙ୍କୁ ପଚାର, ଯେଉଁମାନେ ଏହି ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି, ଯିଏ ପାପକର୍ମ କରୁଛନ୍ତି ତାଙ୍କର ଏହି ଅବସ୍ଥା ହେବ ନାହିଁ, ବାବା ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ତ ଭକ୍ତି ମାର୍ଗରେ ମଧ୍ୟ ଭଲ ଏବଂ ମନ୍ଦ କର୍ମର ଫଳ ମିଳିଥାଏ। ବାବା ତ ଦାତା ଅଟନ୍ତି ନା, ଯିଏ କାହାକୁ ଦୁଃଖ ଦେବେ ତେବେ ନିଶ୍ଚିତ ଦୁଃଖ ଭୋଗ କରିବେ। ଯେପରି କର୍ମ କରିଛ ତାହା ତ ଭୋଗ କରିବାକୁ ପଡିବ। ଏଠାରେ ତ ବାବା ନିଜେ ହାଜିର ଅଛନ୍ତି, ତୁମମାନଙ୍କୁ ବୁଝାଇ ଚାଲିଛନ୍ତି, ତଥାପି ଗଭର୍ଣ୍ଣମେଣ୍ଟ ଅଛି, ଧର୍ମରାଜ ମୋ ସାଥିରେ ଅଛି ନା, ବର୍ତ୍ତମାନ ମୋତେ କିଛି ହେଲେ ଲୁଚାଓ ନାହିଁ। ଏପରି ନୁହେଁ ଯେ ବାବା ତ ସବୁ ଜାଣିଛନ୍ତି, ଆମେ ମନରେ ଶିବ ବାବାଙ୍କ ଠାରୁ କ୍ଷମା ମାଗି ନେଉଛୁ କିନ୍ତୁ କିଛି ହେଲେ ବି କ୍ଷମା ହେବ ନାହିଁ, ପାପ କେବେ ବି କାହାର ଲୁଚି ରହିବ ନାହିଁ। ପାପ କରିବା ଦ୍ୱାରା ଦିନକୁ ଦିନ ପାପାତ୍ମା ହୋଇ ଚାଲିଥାନ୍ତି, ଯଦି ଭାଗ୍ୟରେ ନଥିବ ଏହିପରି ହେବ ରେଜିଷ୍ଟର ଖରାପ ହୋଇଯିବ। ଥରେ ମିଛ କହିଲେ ସତ୍ୟ କହିଲେ ନାହିଁ। ତେବେ ବୁଝିବାକୁ ହେବ ଯେ ଏମାନେ ଏପରି କାମ କରି ଚାଲିଛନ୍ତି। ମିଛ କେବେ ଲୁଚି ରହିବ ନାହିଁ। ବାବା ତଥାପି ପିଲାମାନଙ୍କୁ ବୁଝାଉଛନ୍ତି, କଖ କା ଚର ସ ଲଖ କା ଚର, ଅର୍ଥାତ ଛୋଟ ଚୋରିକୁ ମଧ୍ୟ ଚୋରି ହିଁ କୁହାଯିବ। ସେଥିପାଇଁ କହିବା ଦରକାର ଯେ ମୋ ଦ୍ୱାରା ଏହି ଦୋଷ ହୋଇଗଲା। ଯେତେବେଳେ ବାବା ପଚାରୁଛନ୍ତି ତେବେ କହୁଛନ୍ତି, ବାବା ଭୁଲ ହୋଇଗଲା, ନିଜେ ସ୍ୱତଃ କାହିଁକି କହୁନାହାନ୍ତି। ବାବା ଜାଣିଛନ୍ତି ଏମିତି ବହୁତ ଅଛନ୍ତି ଯେଉଁମାନେ ବହୁତ କଥା ଲୁଚାଉଛନ୍ତି। ଯଦି ବାବାଙ୍କୁ ଶୁଣାଇବ ତେବେ ଶ୍ରୀମତ ମିଳିବ। କେଉଁଠାରୁ ଚିଠି ଆସିଲେ ପଚାର, କଣ ଉତ୍ତର ଦେବୁ, ଶୁଣାଇଲେ ଶ୍ରୀମତ ମିଳିବ। ଅନେକଙ୍କ ପାଖରେ ବହୁତ ଖରାପ ଅଭ୍ୟାସ ରହିଛି ଯାହାକୁ ସେମାନେ ଲୁଚାଉଛନ୍ତି। କାହା କାହାକୁ ଲୌକିକ ଘରୁ କିଛି ମିଳୁଛି। ବାବା କହୁଛନ୍ତି ଭଲେ ପିନ୍ଧ, ତେବେ ରେସ୍ପନ୍ସିବୁଲ ବାବା ହୋଇଗଲେ। ଅବସ୍ଥା ଦେଖି ପୁଣି କାହାକୁ କହୁଛି ଯଜ୍ଞକୁ ପଠାଇ ଦିଅ, ତୁମକୁ ମିଳିଥିବା ଜିନିଷକୁ ବଦଳେଇ ଦେଲେ ଠିକ ହେବ, ନଚେତ ତାହା ମନେ ପଡ଼ିବ। ସେଥିପାଇଁ ବାବା ବହୁତ ଖବରଦାର କରୁଛନ୍ତି, କାରଣ ଏହି ମାର୍ଗ ବହୁତ ଉଚ୍ଚ। ପାଦେ ପାଦେରେ ସର୍ଜନଙ୍କର ରାୟ ନେବାକୁ ହେବ। ବାବା ଶିକ୍ଷା ଦେଉଛନ୍ତି ଏହିପରି ଚିଠି ଲେଖ, ତେବେ ଯାଇ ତୀର ଲାଗିବ। କିନ୍ତୁ ବହୁତଙ୍କ ପାଖରେ ଦେହାଭିମାନ ରହିଛି। ଶ୍ରୀମତରେ ନ ଚାଲିବା ଦ୍ୱାରା ନିଜର ଖାତା ଖରାପ କରୁଛନ୍ତି। ଯଦି ଶ୍ରୀମତରେ ଚାଲିବ ତେବେ ସବୁ କ୍ଷେତ୍ରରେ ଫାଇଦା ମିଳିବ। ଏହି ରାସ୍ତା କେତେ ସହଜ, କେବଳ ଯୋଗ ବଳ ଦ୍ୱାରା ତୁମେମାନେ ବିଶ୍ୱର ମାଲିକ ହେଉଛ। ବାବା ବୁଢ଼ୀମାନଙ୍କ ପାଇଁ କହୁଛନ୍ତି, କେବଳ ବାବା ଏବଂ ବର୍ଷାକୁ ମନେ ପକାଉ, ପ୍ରଜା ତିଆରି ନ କରିଲେ ରାଜାରାଣୀ ମଧ୍ୟ ହୋଇପାରିବ ନାହିଁ। ତଥାପି ବି ଯେଉଁମାନେ ନିଜର ଦୁର୍ବଳତାକୁ ଲୁଚାଉଛନ୍ତି ତାଙ୍କ ଅପେକ୍ଷା ତୁମେ ଉଚ୍ଚପଦ ପାଇପାରିବ। ବାବାଙ୍କର କର୍ତ୍ତବ୍ୟ ହେଲା ବୁଝାଇବା, ଯେପରି କେହି ନ କହିବେ ଯେ ଆମକୁ ଏ କଥା ଜଣା ନ ଥିଲା। ବାବା ସବୁ ପ୍ରକାରର ଶ୍ରୀମତ ଦେଉଛନ୍ତି। ନିଜର ଭୁଲକୁ ତୁରନ୍ତ ବାବାଙ୍କୁ କହିଦେବା ଉଚିତ। ବାବା କହୁଛନ୍ତି ଚିନ୍ତା କର ନାହିଁ, ପୁନର୍ବାର ଆଉ କେବେ ବି ସେହି ଭୁଲ କର ନାହିଁ, ଏଥିରେ ଡରିବାର କୌଣସି କଥା ନାହିଁ। ବାବା ସ୍ନେହର ସହିତ ବୁଝାଉଛନ୍ତି, ତେବେ ବାବାଙ୍କୁ କହିଦେବାରେ କଲ୍ୟାଣ ରହିଛି। ବାବା ସ୍ନେହର ସହିତ ବୁଝାଇବେ, ନଚେତ ବ୍ରହ୍ମା ବାବାଙ୍କ ହୃଦୟରୁ ଏକଦମ ଖସି ଯାଇଥାନ୍ତି। ତାଙ୍କ ହୃଦୟରୁ ଖସିଗଲ ଅର୍ଥାତ୍ ଶିବ ବାବାଙ୍କ ହୃଦୟରୁ ମଧ୍ୟ ଖସିଗଲ। ଏପରି ନୁହେଁ ଯେ ଆମେ ଶିବ ବାବାଙ୍କ ଠାରୁ ସିଧାସଳଖ ନେଇପାରିବୁ, କିଛି ବି ହେବ ନାହିଁ। ବାବା ଯେତେ ବୁଝାଉଛନ୍ତି ବାବାଙ୍କୁ ମନେ ପକାଅ, ସେତେ ବୁଦ୍ଧି ବାହାରକୁ ପଳାଇ ଯାଉଛି। ଏହିସବୁ କଥା ବାବା ସିଧାସଳଖ ବସି ବୁଝାଉଛନ୍ତି, ଯାହାର ପରେ ଶାସ୍ତ୍ର ତିଆରି ହେଉଛି। ସେଥିରୁ ମଧ୍ୟ ଗୀତା ହିଁ ହେଉଛି ଭାରତର ସର୍ବୋତ୍ତମ ଶାସ୍ତ୍ର। ଗାୟନ ମଧ୍ୟ ରହିଛି ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତା, ଯାହାର ଗାୟନ ସ୍ୱୟଂ ଭଗବାନ କରିଛନ୍ତି। ବାକି ସବୁ ଧର୍ମ ତ ପରେ ଆସୁଛି, ଗୀତା ହୋଇଗଲା ମାତା ପିତା, ବାକି ସମସ୍ତେ ହେଲେ ତାର ସନ୍ତାନ। ଗୀତାରେ ହିଁ ଭଗବାନ ଉବାଚ ରହିଛି। ଶ୍ରୀକୃଷ୍ଣଙ୍କୁ ତ ଦୈବୀ ସମ୍ପ୍ରଦାୟ କୁହାଯିବ, ବ୍ରହ୍ମା ବିଷ୍ଣୁ ଶଙ୍କର ତ କେବଳ ଦେବତା ଅଟନ୍ତି। ଭଗବାନ ତ ଦେବତାମାନଙ୍କ ଠାରୁ ମଧ୍ୟ ଉଚ୍ଚ ହେଲେ ଏ କଥା ବିଲକୁଲ ସ୍ପଷ୍ଟ ଯେ ବ୍ରହ୍ମା ବିଷ୍ଣୁ ଶଙ୍କର ମଧ୍ୟ ଶିବ ବାବା ରଚନା କରିଛନ୍ତି। ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ଏଭଳି ତ କେବେ କହୁନାହାନ୍ତି ଯେ ଶ୍ରୀକୃଷ୍ଣଙ୍କ ଦ୍ୱାରା ସ୍ଥାପନା ବ୍ରହ୍ମାଙ୍କର ରୂପ ଦେଖାଇଛନ୍ତି। କାହାର ସ୍ଥାପନା? ବିଷ୍ଣୁପୁରୀର ଏହି ଚିତ୍ର ତ ହୃଦୟରେ ଛାପିଯିବା ଉଚିତ। ଆମେ ଶିବ ବାବାଙ୍କ ଠାରୁ ବ୍ରହ୍ମାଙ୍କ ଦ୍ୱାରା ବର୍ଷା ନେଉଛୁ, ବାବାଙ୍କ ବି ନା ଦାଦାଙ୍କ ଠାରୁ ବର୍ଷା ମିଳିପାରିବ ନାହିଁ। ଯେତେବେଳେ କାହା ସହିତ ମିଶୁଛ ତେବେ ତାଙ୍କୁ କୁହ ବାବା କହୁଛନ୍ତି ମତେ ମନେ ପକାଓ। ଆଚ୍ଛା ମିଠା ମିଠା ଶିଖିଲଥେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା ଶୁକ୍ରିୟା ଧାରଣା ପାଇଁ ମୁଖ୍ୟ ସାରାଂଶ। ଯେହେତୁ ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ପ୍ରତି ପାଦରେ ଆତ୍ମିକ ସର୍ଜନଙ୍କ ଠାରୁ ରାୟ ନେବାକୁ ହେବ। ଶ୍ରୀମତ ଅନୁସାରେ ଚାଲିବାରେ ହିଁ ଫାଇଦା ରହିଛି, ତେଣୁ ବାବାଙ୍କୁ କିଛି ବି ଲୁଚାଇବାର ନାହିଁ। ନମ୍ବର 2 ଦେହ ଏବଂ ଦେହଧାରୀ ମାନଙ୍କ ଠାରୁ ବୁଦ୍ଧିର ଯୋଗ ହଟାଇ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ। କର୍ମଧନ୍ଦା କରି ମଧ୍ୟ ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ପଡିବ। ବରଦାନ ସର୍ବଦା ଏକରସ ସମ୍ପନ୍ନ ମୁଡରେ ରହୁଥିବା ପୁରୁଷାର୍ଥୀ ତଥା ପ୍ରାରବ୍ଧି ସ୍ୱରୂପ ହେବ। ବିସ୍ତାର ବାପଦାଦା ବତନରେ ରହି ଦେଖୁଛନ୍ତି ଯେ କେତେକ ପିଲାଙ୍କର ମୁଡ୍ ବହୁତ ବଦଳୁଛି। କେବେ ଆଶ୍ଚର୍ଯ୍ୟର ମୁଡ୍, କେବେ ପ୍ରଶ୍ନବାଚକ ମୁଡ୍, କେବେ ପୁଣି ଦ୍ୱନ୍ଦ୍ୱରେ ରହିଥିବା ମୁଡ୍, କେବେ ଟେନସନ୍, କେବେ ଟେନସନ୍ର ଝୁଲଣାରେ ଝୁଲିବାର ମୁଡ୍। କିନ୍ତୁ ସଙ୍ଗମ ଯୁଗ ପ୍ରାରବ୍ଧି ଯୁଗ ଅଟେ, ପୁରୁଷାର୍ଥୀ ଯୁଗ ନୁହେଁ। ସେଥିପାଇଁ ଯାହା ବାବାଙ୍କର ଗୁଣ ତାହା ପିଲାମାନଙ୍କର ଗୁଣ, ଯାହା ବାବାଙ୍କର ସ୍ଥିତି ତାହା ପିଲାମାନଙ୍କର ସ୍ଥିତି। ଏହା ହିଁ ହେଉଛି ସଙ୍ଗମ ଯୁଗର ପ୍ରାରବ୍ଧ। ତେଣୁ ସର୍ବଦା ଏକରସ ସ୍ଥିତି ଏବଂ ଏକମାତ୍ର ସମ୍ପୂର୍ଣ୍ଣ ମୁଡ୍ରେ ରୁହ, ତେବେ କୁହାଯିବ ବାପ ସମାନ ଅର୍ଥାତ୍ ପ୍ରାରବ୍ଧି ସ୍ୱରୂପବାଲା ଆତ୍ମା। ସ୍ଲୋଗାନ ଯଦି ବାପଦାଦାଙ୍କ ହାତରେ ନିଜର ବୁଦ୍ଧି ରୂପୀ ହାତ ରହିଥିବ ତେବେ ପରୀକ୍ଷା ରୂପୀ ସାଗରରେ ହଲଚଲ ହେବ ନାହିଁ। ଅବ୍ୟକ୍ତ ଇସାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ବିଶ୍ୱସ୍ତ ଆତ୍ମାର ପ୍ରଥମ ଲକ୍ଷଣ ହେଲା ପ୍ରତି ମୁହୂର୍ତ୍ତରେ ପ୍ରତି ପାଦରେ ଶ୍ରୀମତ ଅନୁସାରେ ଠିକ ଭାବରେ ଚାଲିବା, ସଠିକ ଅର୍ଥାତ୍ ସମ୍ପୂର୍ଣ୍ଣ ମୂର୍ତ୍ତି ହେବା ଅର୍ଥ ହାତୁଡ଼ିର ଆଘାତକୁ ସହନ କରିବା। ହାତୁଡ଼ି ଦ୍ୱାରା ତ ମୂର୍ତ୍ତିକୁ ଠୁକ ଠୁକ କରି ଠିକ କରାଯାଏ। ତୁମେମାନେ ତ ହାତୁଡ଼ିର ପ୍ରହାରକୁ ସହନ କରିବାର ଅନୁଭବୀ ହୋଇଗଲଣି, ତେଣୁ ନଥିଂ ନ୍ୟୁ କିଛି ନୂଆ କଥା ନୁହେଁ। ଖେଳ ଭଳି ଲାଗୁଛି ନା, ତୁମେ ସେହି ଖେଳକୁ ଦେଖୁଛ ଏବଂ ଖୁସି ମଧ୍ୟ ହେଉଛ, ଆଶୀର୍ବାଦ ମଧ୍ୟ ଦେଉଛ। ତେବେ ହୀର ପାଠଧାରୀର ଅର୍ଥ ହେଲା ନିର୍ଭୁଲ ଭାବରେ ନିଜର ପାଠ କରୁଥିବା ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଆତ୍ମା। ନୋଟ ଆଜି ଆମର ସମସ୍ତଙ୍କର ଅତି ପ୍ରିୟ ବାପଦାଦାଙ୍କର ନୟନର ପିତୁଳା ନିଜ ହୃଦୟ ସିଂହାସନରେ ବାପଦାଦାଙ୍କୁ ବସାଇଥିବା ମିଠି ଦାଦି ଗୁଲଜାରଜୀଙ୍କର ପୁଣ୍ୟ ସ୍ମୃତି ଦିବସରେ ଆମେ ସବୁ ବ୍ରାହ୍ମଣ କୁଳଭୂଷଣ ଭାଇ ଭଉଣୀ ମାନଙ୍କୁ ତାଙ୍କ ଦ୍ୱାରା ସ୍ନେହୀ ଅବ୍ୟକ୍ତ ବାପଦାଦାଙ୍କର ଯେଉଁ ପାଳନା ମିଳିଛି ସେହି ପାଳନାର ରିଟର୍ଣ୍ଣ ଅର୍ଥାତ୍ ପ୍ରତିଦାନ ଦେବା ପାଇଁ ଶୁଭ ସଂକଳ୍ପ କରିବାକୁ ହେବ। ଯେପରି ଦାଦିଜୀ ପ୍ରତ୍ୟେକ ପାଦ ଶ୍ରୀମତ ଅନୁସାରେ ଏକୁରେଟ ଚାଲି ସର୍ବଦା ନିଜର ହର୍ଷିତ ମୁଖ ଚେହେରା ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ ଦେଲେ ଏବଂ ଆଶୀର୍ବାଦ ନେଲେ ଆକୁରେଟ ପାହାଟ କଲେ ସେହିପରି ଆମେ ସମସ୍ତେ ତାଙ୍କର ପାଦ ଚିହ୍ନରେ ଚାଲି ତାଙ୍କୁ ଆମର ସ୍ନେହ ସୁମନ ଅର୍ପଣ କରିବା ଏହା ହିଁ ହେଉଛି ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଓମ୍ ଶାନ୍ତି।